ହ୍ୟାଲୋ, ନମସ୍କାର। ମୋ ନାଁ ଜୟନ୍ତୀ ମହାରଣା, 50 ନମ୍ବର ୱାର୍ଡ ଭଗବତ ବସ୍ତି। ଆମର ଡ୍ରେନ ସମସ୍ୟା, ଡ୍ରେନ ଭିତରେ ପାଇପ ଯାଇଛି, ଜଳ ପାଇକି ତାକୁ କେମିତି ଆଣା ହବ? କିନ୍ତୁ ଆମର ଜଳଟା ବି କମ ଆସୁଛି, କିନ୍ତୁ ଦିଓଳା ଜଳ ଦରକାର, ଟିକେ ଆମର ସଫିସିଏଣ୍ଟ ଜଳ ଦରକାର। ଆସୁଛି ଗୋଟେ ଟାଇମ ଯେ ପାଉନି ବା ଜଳ, 12ଟା ଗୋଟେ ବେଳକୁ ଆସୁଛି। ହଁ,
6 କି 9 ଦେବେ।